ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भाग श्री श्री गोविंदाय श्री श्री कृष्ण बलराम श्री श्री जगन्नाथ बलदेव सुब्रह्मण्य श्री राधा कृष्णचंद्र श्री श्री लक्ष्मी चंद्र श्री श्री सीताराम लक्ष्मण हनुमान जुगलपाद पद्मण निवेदन करी श्रील गुरुदेव श्री श्रीमद भक्ति सुल्तान गोस्वामी गुरु महाराज पद पद्मण निवेदन करी श्री स्कंद प्रतिष्ठता आचार्य श्री श्रीमदेशी भक्ति वेदांत स्वयं श्री गोपाल महाराज पद पद्मण निवेदन करी समस्त साधु गुरु वैष्णव मोर प्रणति निवेदन करी आज आमे श्रीमद भागवतम दशम स्कंद अठर अध्याय श्लोक तीरिश कथा आरंभ करवा गत काली तथापि ये आम कथा विश्राम देते जितने भगवान यही भाव में रोहिणी सुत बलराम जो रही प्रलम्ब प्रलम्बर कांधर आरोहण करी से स्वर्ग जा भ्रमण कर प्रणव मागिला पैसा दिय मारे गोटे मुठी एकाधर तार चलीगला प्रणवासुर भगवान बलराम को नहींक्री स्वर्ग बुलेकर आसला बुलेक आसला पर जो कहला पैसा दिंतु कि पैसा नि कहीकि मारे गोटे मुठी एभल भाव मुष्टि आघात कले जो प्रबल भाव तार प्राण चलीगला भाव भगवान के लीला तेणु ये कह दुष्टवा प्रलम्बम निहतम प्रलम्ब यही भाव मृत्युवरण करवा जो बड़े देखिले देखिकी बड़े ना बलशाड़ी ना किए हत्या कले ना बल बलराम से बल एवं राम दुईटा नाम मिसाइक कलराम ना बड़े ना बल द्वारा ये कि बलशाड़ी ना बहुत बलवान सी बड़ बलवत्ता चाहन भगवत गीतार भगवान कहले जिते बलवान अच्छा बल हो भगवान काम राग विवर्जितम जार जो अधिक किसी बल रही तार विभिन्न प्रकार कामना आसव विभिन्न प्रकार राग आसक्ति सब आसव किंतु भगवान जो बल सी हूँ काम राग विवर्जितम एवं धर्म अवृत बहुत काम सब काम जो रही ये हूँ धर्म जोटी धर्म विरुद्ध करा जाऊ ना से भगवान धर्म अवरुद्ध बहुत काम भरतर सब मुझे से काम भगवान कहले तेणु यही भाव जो रही देखिकी बड़े गोपा सुविस्मित आसन माने बहुत आश्चर्य विस्मय हो गले विस्मित आसन साधु साधु बाधि साधु साधु ये प्रशंसा करा जाए साधु 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 बाधि यही भाव उपमाने भगवान बलराम को प्रशंसा करने लगे साधु साधु बाधि मत कल सुट कही तेणु ये भाव आमर आमको जो जन कि प्रशंसा कर आम बहुत उत्फुल्लित हो जा प्रशंसार उत्फुल्लित होदि किए निंदा कला सागे सागे विचलित हो स्थितवर्ग व्यक्ति ये लक्षण नुह स्थितवर्ग व्यक्ति जो मैंने गुण रूर्धक गले सम सब अवस्था सामान से रे समाज शत्रु मित्री तथा मान अपमान मान आसला प्रशंसा आसिले मान मिलला सम्मान कले अपमान कर तेणु जो मैंने गुण रूर्ध को गले से सब अवस्था सम्मान रे समाज शत्रु को जो भाव व्यवहार करेंगे मित्र को भाव व्यवहार करेंगे तथा मान अपमान शीतोष्ण सुख दुखेश समस्त ये सब रही तेणु ये कह जाए अठर तीस कहगला ଯେ ଏଇଭଳି ଭାବରେ ଗୋପା ସୁବିସ୍ମିତା ଆସନ୍ ସେମାନେ ଏଇଭଳି ଭାବରେ ବିସ୍ମିତ ହୋଇକରି ସାଧୁ ସାଧୁ ଯିବା ଦିନ ବହୁତ ତାଙ୍କୁ ପ୍ରଶଂସା କଲେ, ସାଧୁ ସାଧୁ ଏଇଭଳି ଭାବରେ କହିଲେ ତାଙ୍କୁ। ତେଣୁ ସନାତନ ଗୋସ୍ୱାମୀ ହରିବଂଶରୁ ଉଦ୍ଧାର କରି କହୁଛନ୍ତି, ବଳନ୍ତୁ ବଳଦେବସ୍ୟ ତଦା ଭୂମି ଜନା ବିଧୁ ପ୍ରଣମ୍ବେ ନିହିତେ ଦୈତ୍ୟେ ଦେବୀରପି ଦୁରାସଦେ। ସନାତନ ଗୋସ୍ୱାମୀ ହରିବଂଶରୁ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିକି ଏହି ପ୍ରସଙ୍ଗରେ କହୁଛନ୍ତି, ବଳନ୍ତୁ ବଳଦେବସ୍ୟ ତଦା ଭୂମି ଜନା ବିଧୁ। ସେହିଦିନଠାରୁ ଲୋକମାନଙ୍କ ଦ୍ୱାରା ଜାଣିଲେ ବଳଦେବଙ୍କର ବଳ ବହୁତ ରହିଛି। ଲୋକମାନେ ସବୁ ଜାଣିଲେ ଜନାବିଧୁ ପ୍ରଣମ୍ବେ ନିହିତେ ଦୈତ୍ୟେ, କେତେବେଳେ ଜାଣିଲେ ନା ଯେତେବେଳେ ପ୍ରଣମ୍ବ ହତ୍ୟା କରାଗଲା, ଭଗବାନ ହତ୍ୟା କଲେ ବଳରାମ। ଦେବୀର ବି ଦୁରାସଦମ, ଏ ପ୍ରଣମ୍ବ ଏଭଳି ରହିଥିଲା, ଦେବତାମାନେ ମଧ୍ୟ ଭୟ କରି ରହୁଥିଲେ, ଦେବତାମାନେ ମଧ୍ୟ ଭୟ କରୁଥିଲେ, କେତେ ଶକ୍ତିଶାଳୀ ସେ ନଥିଲା ଆସୁର। ତେଣୁ ଏସବୁ ଆମ ଗତକାଲି ଆଲୋଚନା କରିଥିଲେ, ତଥାପି କିଛି ଆଉ ଥରେ ପୁଣି କହିଲେ। ତେଣୁ ତାପରେ ଶ୍ଳୋକରେ 31 ନମ୍ବର ଶ୍ଳୋକରେ କୁହାଯାଉଛି, ଆଶିଷୋ ଅଭିଗୁଣନ୍ତସ୍ତଂ ପ୍ରଶଂସା ତୁ ତତ୍ଅରଣଂ ପ୍ରେତ୍ୟାଗତି ବାଲିଙ୍ଗ୍ୟ ପ୍ରେମ ବିହୋଳ ଚେତସଃ। ଆଶିଷୋ ଅଭିଗୁଣନ୍ତସ୍ତଂ, ତାଙ୍କୁ ଆଶିଷ ପ୍ରଦାନ କଲେ, ଆଶୀର୍ବାଦ ଦେଲେ। ଭଗବାନ ତାଙ୍କ ଭକ୍ତଙ୍କୁ ଆଶୀର୍ବାଦ ଦିଅନ୍ତି, କିନ୍ତୁ ଏଠି ଭକ୍ତ ଭଗବାନଙ୍କୁ ଆଶୀର୍ବାଦ ଦେଉଛନ୍ତି, କାରଣ ସେମାନେ ଜାଣନ୍ତି ନାହିଁ ଇଏ ହେଉଛନ୍ତି ଭଗବାନ ବୋଲି। ନହେଲେ ଭଗବାନଙ୍କୁ କ'ଣ ଭକ୍ତ ଆଶୀର୍ବାଦ ଦେବ? ଭକ୍ତ ଆଶୀର୍ବାଦ କାମନା କରିବ, କିନ୍ତୁ ଗୋପମାନେ ଭଗବାନଙ୍କୁ ଆଶିଷ ଅଭିଗୁଣନ୍ତ ବହୁତ ପ୍ରକାର ଆଶୀର୍ବାଦ ଦେଉଛନ୍ତି ତାଙ୍କ ବଳରାମଙ୍କୁ ବଳଦେବଙ୍କୁ, ଏବଂ ପ୍ରଶଂସା ସୁତଧାରଣ, ଏବଂ ତାଙ୍କର ବହୁତ ପ୍ରକାର ପ୍ରଶଂସା କରୁଛନ୍ତି। ପ୍ରଶଂସା ସୁ ଏବଂ ତଦ୍ଧାରଣମ, ତାଙ୍କର ସେହିପରି ଭାବରେ ପୂଜା କରୁଛନ୍ତି ବଳରାମଙ୍କର। ପ୍ରତ୍ୟାଗତି ବାଲିଙ୍ଗ୍ୟ, ପ୍ରତ୍ୟାଗତି ଗତୌ ଆଲିଙ୍ଗ୍ୟ ପ୍ରତ୍ୟ, ମୃତ୍ୟୁବରଣ କଲେ ବୋଲି ଚିନ୍ତା କରୁଥିଲେ, ଏ ଅସୁର ଗୋଟେ ନେଇଯାଇଛି, ଭୟ ହେଇଯାଇଥିଲା ସମସ୍ତଙ୍କର। ଆଜି ସମସ୍ତେ ଯେତେବେଳେ ଦେଖିଲେ ବଳରାମଙ୍କୁ, ସେତେବେଳେ ଏ ମୃତ୍ୟୁରୁ ଫେରିକି ଆସିଲା ଭଳି ଲାଗିଲେ ତାଙ୍କୁ, ଏ ମୃତ୍ୟୁ ପ୍ରାପ୍ତ ହେଇଯାଇଥାନ୍ତି କିନ୍ତୁ ବର୍ତ୍ତମାନ ଜୀବନ ପ୍ରାପ୍ତ ହେଇଗଲେ। ଏଇଭଳି ଭାବରେ ବଳରାମଙ୍କୁ ଆଲିଙ୍ଗନ କଲେ, ପ୍ରେମ ବିହୋଳ ତ୍ରେତୋଷ, ପ୍ରେମରେ ବିହୋଳ ହେଇକିରି ତାଙ୍କୁ ଏଭଳି ଭାବରେ ଆଲିଙ୍ଗନ କଲେ, ପ୍ରେମ ବିହୋଳ ତ୍ରେତୋଷ। ତେଣୁ ଏଠି କୁହାଯାଏ ସନାତନ ଗୋସ୍ୱାମୀ କହୁଛନ୍ତି, କ'ଣ ସବୁ ଆଶିଷ ଦେଲେ ଆଉ ଲେଖା ହେଇନାହିଁ, ସୁଖଦେବ ଗୋସ୍ୱାମୀ କହିନାହାନ୍ତି, କିନ୍ତୁ ସନାତନ ଗୋସ୍ୱାମୀ ସେଇଟାକୁ ଆଶିଷ ବର୍ଣ୍ଣନା କରୁଛନ୍ତି, କ'ଣ ସବୁ ଆଶିଷ ଦେଲେ। ଇଥନ୍ ଏଇଭଳି ଦ୍ୱୟ ଭ୍ରାତୃ ଯୁବୟୋ ମିଥ ପ୍ରୀତିରାସ୍ତାନ, ଏଇଭଳି ଭାବରେ ଦୁଇ ଭାଇଙ୍କର, ଦୁଇ ଭ୍ରାତୃ ଯୁବୟୋ କୃଷ୍ଣ ବଳରାମ, ମିଥ ପ୍ରୀତିରାସ୍ତାନ, ତୁମେ ଦୁଇ ଜଣ ଭିତରେ ସବୁବେଳେ ପ୍ରୀତି ରହିଥାଉ, ପ୍ରୀତିରାସ୍ତାନ ଇଏ ଆଶୀର୍ବାଦ ଦେଲେ। କୃଷ୍ଣ ବଳରାମଙ୍କ ଭିତରେ ସବୁବେଳେ ପ୍ରୀତି ରହିଥାଉ, ପ୍ରୀତିରାସ୍ତାନ। ପୁଣି ଚିରଂ ବ୍ରଜେ ସାନୁଜଂ ସୁଖଂ ବିହରନ୍ ଅସ୍ମାତ୍ ପାହି, ପୁଣି କ'ଣ କହୁଛନ୍ତି ନା ସବୁବେଳେ ପାଇଁ ଚିରଂ, ସବୁବେଳେ ପାଇଁ ବ୍ରଜେ ସାନୁଜଂ ସୁଖଂ ବିହରନ୍, ବ୍ରଜରେ ଅନୁଜଙ୍କ ସହିତ କୃଷ୍ଣଙ୍କ ସହିତ ସୁଖରେ ବିହାର କର, ଏବଂ ବିହାର କରିକି ଅସ୍ମାନ ପାଇ ଆମମାନଙ୍କୁ ରକ୍ଷା କର, ଏଇଭଳି ଭାବରେ ଆଶୀର୍ବାଦ ଦେଉଛନ୍ତି ଲୋକମାନେ ଅସ୍ମାନ ପାଇ। ପୁଣି କ'ଣ କହୁଛନ୍ତି, ସର୍ବତ୍ର ବିଜୟୀ ଭାବ, ସବୁଠାରେ ତୁମେ ବିଜୟ ହଉ, ସର୍ବତ୍ର ବିଜୟୀ ଭାବ। ଜୟ ପରାଜୟ ଦୁଇଟି ଜିନିଷ ରହିଛି, କିନ୍ତୁ ଭଗବାନଙ୍କର କେବେ ପରାଜୟ ହୁଏ ନାହିଁ, ଭଗବାନଙ୍କର ଯେଉଁ ତଥାଗତ ପରାଜୟ ରହିଛି ସେଇଟା ଭଗବାନଙ୍କର ଜୟ ବୋଲି ବୁଝିବାକୁ ପଡ଼ିବ। ଭଗବାନ ଚାହିଁବାରୁ ପରାଜୟ ହେଉଛନ୍ତି, ନହେଲେ ଭଗବାନ କି ପରାଜୟ କରିବ? କାରଣ ଭଗବାନଙ୍କ ସହିତ କିଛି ସମାନ ନୁହନ୍ତି, ଆଉ ତାଙ୍କ ଉର୍ଦ୍ଧ୍ୱ କଥା କ'ଣ କୁହାଯିବ? ଏମିତି କିଛି ତତ୍ତ୍ୱ ନାହିଁ ଯେ ଭଗବାନଙ୍କ ଉର୍ଦ୍ଧ୍ୱରେ ରହିଛି ଆଉ ସେ ଭଗବାନ ଇଚ୍ଛାକୁ ବ୍ୟାଘାତ କରିବ। ସବୁକିଛି ତାଙ୍କ ହାତରେ, ସବୁକିଛିର ନିୟନ୍ତ୍ରଣକାରୀ ସିଏ, ଯାହା ଚାହିଁବେ ସେଇ ଅନୁସାରେ କାର୍ଯ୍ୟ ହେବ। ଏଇଟା ଭକ୍ତିମନ ଠାକୁର କହିଛନ୍ତି, ଗୋଟେ ଗୀତ ବୋଲି ତବ ଆଜ୍ଞାରେ ସବୁ ହେଉଛି। କ'ଣ ସେ ଗୀତ? ତବ ଆଜ୍ଞାରେ ସବୁ ହେଉଛି, ତବ ଆଜ୍ଞାରେ ମାୟା କାରାଗାର ସୃଜନ କରିଛି, ତବ ଆଜ୍ଞାରେ ସବୁ ବ୍ରହ୍ମା ସୃଜନ କରୁଛନ୍ତି, ତବ ଆଜ୍ଞାରେ ଶିବଜୀ ସଂହାର କରୁଛନ୍ତି। ଏଇଭଳି ଭାବରେ ଭଗବାନଙ୍କ ଇଚ୍ଛା ଯାହା ରହିଛି ସବୁକିଛି ନିୟନ୍ତ୍ରଣକାରୀ ସିଏ, ତାଙ୍କ ଇଚ୍ଛା ଅନୁସାରେ ସବୁକିଛି ହେଉଛି। ତବ ଆଜ୍ଞାରେ ଭଗବାନଙ୍କ ଇଚ୍ଛାରେ ସବୁକିଛି ହେଉଛି, ଏମିତି କିଛି ନାହିଁ ଭଗବାନ ଚାହୁଁଛନ୍ତି ଏଇଟା ଆଉ ଗୋଟେ ଅଲଗା ଜିନିଷ ହେଉଛି ନା। ଭଗବାନଙ୍କର ଆଜ୍ଞାରେ ଯିବା ଆଜ୍ଞା ମୋତେ ବ୍ରହ୍ମା କରେଣ ସୃଜନ, ତବ ଆଜ୍ଞା ମୋତେ ଶିବ କରେଣ ସଂହାର, ମାୟା ସୃଜେ କାରାଗାର। ଭଗବାନଙ୍କର ଆଜ୍ଞାରେ ସବୁକିଛି ହେଉଛି, ତେଣୁ ଏହିଭଳି ଭାବରେ ସବୁ ରହିଛି। ଭଗବାନ ଇଚ୍ଛା ଅନୁସାରେ ସବୁ ହେଉଛନ୍ତି, କିନ୍ତୁ ତଥାପି ଇଏ ଆଶୀର୍ବାଦ ଦେଉଛନ୍ତି ସର୍ବତ୍ର ବିଜୟୀ ଭାବ। ଯେତେବେଳେ ସଞ୍ଜୟ ଭଗବତ ଗୀତାର ଜ୍ଞାନ ସବୁ ଦେଲେ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ, କି ମକୃବତ ସଞ୍ଜୟ ମାମକା ପାଣ୍ଡବା ସୈବ କି ମକୃବତ ସଞ୍ଜୟ କ'ଣ କଲେ ସେଇ ପ୍ରସଙ୍ଗରେ କୁହାଯାଇଛି, ସେଇ ପ୍ରସଙ୍ଗରେ କୁହାଯାଇଛି ଯେ ସଞ୍ଜୟ କୁହ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନୀତି ମତିର୍ମମ। ଯେଉଁଠି ଯତ୍ର ଯୋଗେଶ୍ୱର ଭଗବାନ ହେଉଛନ୍ତି ଯୋଗର ଈଶ୍ୱର, ସବୁକିଛି ସିଦ୍ଧି ତାଙ୍କ ପାଖରେ ରହିଛି। ଯତ୍ର ପାର୍ଥ ଧନୁର୍ଧର ଯେଉଁଠି ପାର୍ଥ ଧନୁର୍ଧର ରହିଛନ୍ତି ତତ୍ର ଶ୍ରୀ ବିଜୟ, ସେଠି ଶ୍ରୀ ରହିଛି ବିଜୟ ମଧ୍ୟ ରହିଛି। ଏବଂ ଭୂତି, ଭୂତି କହିଲେ ବିଭୂତି, ଦଶମ ଅଧ୍ୟାୟରେ ଯେଉଁଭଳି ଭାବରେ ବର୍ଣ୍ଣନା କଲେ ଅଦ୍ଭୁତ ଶକ୍ତି ସବୁ ରହିଛି ସେଇଭଳି ଭାବରେ। ଏବଂ ନୀତି ମଧ୍ୟ ରହିଛି ସବୁବେଳେ ପାଇଁ ରହିଛି, ଧ୍ରୁବ ସବୁବେଳେ ପାଇଁ ରହିଛି, ମମ ନୀତି ମତେ ମମ। ତେଣୁ ଏଇଭଳି ଭାବରେ ଭଗବାନ ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ ସେ ମଧ୍ୟ କହିଛନ୍ତି, ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ୍, ଭଗବାନ ନାମ କୀର୍ତ୍ତନର ପରମ ବିଜୟ ହେବ। ଏହିଭଳି ଭାବରେ ସେ ଆଶୀର୍ବାଦ ଦେଇଛନ୍ତି, ଭଗବାନ ଯାହା ଚାହିଁବେ ନିଶ୍ଚିନ୍ତ ଭାବରେ ତାହା ହିଁ ହେବ। ତେଣୁ ଏବଂ ପୁଣି ଆଉ କ'ଣ ରହିଛି ନା, ନିତ୍ୟମ ଧନବାନ, ସେ କହୁ ତୁମେ ସବୁବେଳେ ଧନୀ ହୁଅ, ଧନୀ ହେଇକି ରୁହ, ନିତ୍ୟମ ଧନବାନ ପୁତ୍ରାଧିମାନ, ତୁମର ପିଲା ଛୁଆ ସବୁ ହଉ କିନ୍ତୁ ପୁତ୍ରାଧିମାନ ଏବଂ ସୁଖୀ ସପରିବାର ହବ, ପରିବାର ସହିତ ସୁଖୀ ହୁଅ, ଏଇଭଳି ଭାବରେ ଆଶୀର୍ବାଦ ଦେଉଛନ୍ତି। ସପରିବାର ସୁଖୀ ସପରିବାର ହବ, ତତ୍ର ତତ୍ର ସର୍ବତ୍ର ହେତୁ ପ୍ରେମ ଇତି, ସବୁଠାରେ ତାଙ୍କ ପ୍ରତି ପ୍ରେମ ଥିବାରୁ ଏହିଭଳି ଭାବରେ ଆଶୀର୍ବାଦ ଦେଇଛନ୍ତି। ଆରମ୍ଭ ହେବ। ତେଣୁ ଅନ୍ତିମ ଶ୍ଳୋକ ଆମେ ପାଠ କରି ଭାଗବତ କଥା କରି ଶେଷ କରିବା, ସେଠି ଆରମ୍ଭ କରିବା। ଏଠି କୁହାଯାଉଛି 32 ଶ୍ଳୋକ ଅନ୍ତିମ ଶ୍ଳୋକ, ପାପେ ପ୍ରଳମ୍ବେ ନିହତେ ଦେବା ପରମ ନିର୍ବୃତା ଆଭ୍ୟବର୍ଷନ ବଳଂ ମାଲେହି ସଂସୁ ସାଧୁ ସାଧୁ ଦେବତାମାନେ ମଧ୍ୟ ପ୍ରଶଂସା କରୁଛନ୍ତି। ପାପେ ପ୍ରଳମ୍ବେ ନିହତେ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ, ପ୍ରଳମ୍ବ ଯେଉଁ ନିହତ ହେଲା ବଳରାମ ମାରିଲେ ନାହିଁ, ତା'ର ପାପରେ ସେ ମଲା। ପାପେ ପ୍ରଳମ୍ବେ ନିହତେ ଦେବା ପରମ ନିର୍ବୃତା, ଦେବତାମାନେ ବହୁତ ଆନନ୍ଦିତ ହୋଇଗଲେ। ଏବଂ ଅଭ୍ୟବର୍ଷନ ବଳଂ ମାଲି, ବଳଙ୍କୁ ବଳଦେବଙ୍କ ଉପରେ ସେ ବିଭିନ୍ନ ପ୍ରକାର ପୁଷ୍ପ ମାଲ୍ୟ ଇତ୍ୟ ସବୁ ବର୍ଷଣ କଲେ। ଏବଂ ସଂସୁ ସାଧୁ ସାଧୁ ଇତି ସାଧୁ ସାଧୁ କହିକିରି ପ୍ରଶଂସା କରିବା ପାଇଁ ଆରମ୍ଭ କଲେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ନ କେବଳ ତ ଏବ ସନ୍ତୁଷ୍ଟା ବବୁଭୁ ଦେବା ଅପି ସର୍ବପରମାନନ୍ଦ ପ୍ରାପ୍ତ ଇତ୍ୟାହ। କିନ୍ତୁ ଗୋପମାନେ ଯେ କେବଳ ଆନନ୍ଦିତ ହେଲେ ତାହା ନୁହଁ, ଦେବତାମାନେ ମଧ୍ୟ ଆନନ୍ଦିତ ହୋଇଗଲେ। ଏବଂ ନିହତେ କହିଲେ ନିତରାନ୍ ମତେ, ନିହତେ ଶବ୍ଦର ଅର୍ଥ ହେଉଛି ସନାତନ ଗୋସ୍ୱାମୀ କହୁଛନ୍ତି ଅପୁନରାବୃତ୍ତି, ମାନେ ମୁକ୍ତିପ୍ରାପ୍ତ ହୋଇଗଲେ ସେମାନେ, ଯଦି ତାଙ୍କୁ ହତ୍ୟା କଲେ ସେମାନେ ମୁକ୍ତିପ୍ରାପ୍ତ ହୋଇଗଲେ। ଏଇ ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଯେଉଁଠି ଶ୍ଳୋକ 34-35 ଶ୍ଳୋକରେ ଏକଥା କୁହାଯାଇଛି, ଏମାନେ ସବୁ ବ୍ରହ୍ମସାଧ୍ୟ ପ୍ରାପ୍ତ ହୋଇଥିଲେ। କିଏ ବୈକୁଣ୍ଠକୁ ଯାଇଥିଲେ, ଦନ୍ତବକ୍ର ଇତ୍ୟାଦି, ଏମାନେ ସବୁ ବୈକୁଣ୍ଠ ଲୋକକୁ ଯାଇଥିଲେ। ଏସବୁ କଥା ରହିଛି। ଏଇଭଳି ଭାବରେ 18 ଅଧ୍ୟାୟର କଥା ସମାପ୍ତ ହେଲା, ଆମ କଥାକୁ ବିଶ୍ରାମ ଦେବା, ଏଠି ପୁଣି କଥା ଆରମ୍ଭ ହେବ। ମୋତେ କହିଛନ୍ତି କଥା କହିବା ଜୟ ଶ୍ରୀ ଭାଗବତ ଘେ, ଜୟ ଶ୍ରୀ ଗୋପାଳ ମହାରାଜ ଘେ, ଜୟ ଶ୍ରୀ ଗୁରୁଦେବ ଘେ, ସ୍ୱାମୀ ଗୌର ଭକ୍ତ ଘେ, ନିତାଇ ଗୌର ପ୍ରମାନନ୍ଦେ।